ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦେଶ ଆଜି ପାଳନ କରୁଛି 76ତମ ସମ୍ବିଧାନ ଦିବସ. ବିଶ୍ୱର ଅନେକ ଦେଶ ପାଇଁ ଭାରତୀୟ ସଂସଦ ଏକ ଉଦାହରଣ ପାଲଟିଛି, କହିଲେ ରାଷ୍ଟ୍ରପତି. ଭାରତର ପ୍ରଗତିକୁ ମାର୍ଗଦର୍ଶନ କରିବାରେ ସମ୍ବିଧାନର ନିରନ୍ତର ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ. ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ନିବେଶକଙ୍କୁ ସରକାର ଅଂଶୀଦାର ଭାବେ ବିବେଚନା କରନ୍ତି, କହିଲେ ପ୍ରଧାନମନ୍ତ୍ରୀ. ୟୁପିଏସ୍ସି ଦେଶର ପ୍ରଶାସନିକ ଢାଞ୍ଚାକୁ ମଜବୁତ କରିଛି, କହିଲେ ଲୋକସଭା ବାଚସ୍ପତି. ଏବଂ ଗୁଆହାଟୀ ଟେଷ୍ଟରେ ଭାରତକୁ 408 ରନ୍ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା. ଭାରତୀୟ ସଂସଦ ବିଶ୍ୱର ଅନେକ ଦେଶ ପାଇଁ ଏକ ଉଦାହରଣ ପାଲଟିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି. 76ତମ ସମ୍ଭିଧାନ ଦିବସ ପାଳନ ଅବସରରେ ଆଜି ନୂଆଦିଲ୍ଲୀର ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଗତ ଦଶନ୍ଧିରେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସଂସଦ ଅନେକ ପରିମାଣରେ ସଫଳ ହୋଇଛି. ସମ୍ଭିଧାନ ପ୍ରଣେତା ଦେଶବାସୀଙ୍କ ସାମୁହିକ ଏବଂ ବ୍ୟକ୍ତିଗତ ମର୍ଯ୍ୟାଦା ଉଭୟକୁ ସମ୍ଭିଧାନ ମାଧ୍ୟମରେ ସୁରକ୍ଷିତ ରଖିବାକୁ ପଦକ୍ଷେପ ଗ୍ରହଣ କରିଥିଲେ।
सामाजिक आर्थिक एवं राजनैतिक न्याय स्वतंत्रता समता और बंधुता मुझे ये देखकर हर्ष होता है कि इन सभी आयामों पर संसद सदस्यों ने संविधान निर्माताओं की परिकल्पनाओं को यथार्थ स्वरूप प्रदान किया है।
ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ସ୍ୱାଧୀନତା ସଂଗ୍ରାମୀଙ୍କ ସାମୁହିକ ଚିନ୍ତାଧାରା, ତ୍ୟାଗ ଏବଂ ସ୍ୱପ୍ନକୁ ସମ୍ଭିଧାନ ମୂର୍ତ୍ତିମନ୍ତ କରି ରଖିପାରିଛି। ଦେଶବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ସମ୍ଭିଧାନ ସଭାର ସଦସ୍ୟମାନେ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା ମାଧ୍ୟମରେ ସମ୍ଭିଧାନ ପ୍ରସ୍ତୁତ କରିଛନ୍ତି। ସମ୍ଭିଧାନର ଆତ୍ମା ପ୍ରମାଣ କରିଛି ଯେ ଭାରତ ଏକ ଏବଂ ଏହା ଚିରକାଳ ପାଇଁ ଏକ ହୋଇ ରହିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ସମ୍ଭିଧାନର ମାର୍ଗଦର୍ଶନ ଦେଶ ସୁଶାସନ ଓ ସାମାଜିକ ତଥା ଆର୍ଥିକ ବିକାଶର ଏକ ପରିବର୍ତ୍ତନକାରୀ ଯାତ୍ରା ଆରମ୍ଭ କରିଛି। ସମ୍ଭିଧାନ ସଭାର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ବିର୍ଲା କହିଛନ୍ତି, ସ୍ୱାଧୀନତା ସମ୍ଭିଧାନ ସଭା ସଦସ୍ୟଙ୍କର ଜ୍ଞାନ, ଦୂରଦୃଷ୍ଟି ଏବଂ ଅକ୍ଲାନ୍ତ ପରିଶ୍ରମ ଏକ ଏପରି ସମ୍ଭିଧାନ ସୃଷ୍ଟି କରିଛି ଯାହା ପ୍ରତ୍ୟେକ ନାଗରିକଙ୍କ ପାଇଁ ନ୍ୟାୟ, ସମାନତା, ଭ୍ରାତୃତ୍ୱ, ସମ୍ମାନ ଓ ମର୍ଯ୍ୟାଦାକୁ ସୁନିଶ୍ଚିତ କରିଛି।
आज हम भारत की संविधान सभा के अध्यक्ष डॉक्टर राजेंद्र प्रसाद जी, हमारे संविधान के शिल्पकार बाबा साहब डॉक्टर भीमराव अंबेडकर जी एवं संविधान सभा के सभी मान्य सदस्यों का आदर पूर्वक नमन करते हैं। उनके अद्भुत ज्ञान, विवेक, दूरदृष्टि और अथक परिश्रम से ही ऐसा महान संविधान मिला जो हमें न्याय, समानता, बंधुत्व और हर नागरिक के सम्मान और गरिमा की गारंटी देता है।
ଏହି ଅବସରରେ ରାଷ୍ଟ୍ରପତି ସମ୍ଭିଧାନ ମୁଖବନ୍ଧ ପଠନର ନେତୃତ୍ୱ ନେଇଥିଲେ। 9ଟି ଆଞ୍ଚଳିକ ଭାଷା ମାଲାୟଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡ଼ୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଆସାମୀରେ ଅନୁବାଦିତ ସମ୍ଭିଧାନ ସଂସ୍କରଣ ଏହି ଅବସରରେ ଉନ୍ମୋଚନ କରାଯାଇଛି। ସମ୍ଭିଧାନ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛନ୍ତି। ଦେଶର ପ୍ରଗତିକୁ ମାର୍ଗଦର୍ଶନ କରିବାରେ ସମ୍ଭିଧାନର ନିରନ୍ତର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ସମ୍ଭିଧାନକୁ ସମ୍ମାନ ଜଣାଇବା ଲକ୍ଷ୍ୟ ନେଇ 2015 ମସିହାରେ ନଭେମ୍ବର 26 ତାରିଖକୁ ସମ୍ଭିଧାନ ଦିବସ ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତ ଏକ ବିକଶିତ ଏବଂ ସଶକ୍ତ ରାଷ୍ଟ୍ର ଗଠନ ଆଡ଼କୁ ଅଗ୍ରସର ହେଉଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପ୍ରତି ରହିଥିବା କର୍ତ୍ତବ୍ୟ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ମତଦାନ ଅଧିକାର ବ୍ୟବହାର କରି ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସଂସଦ ଓ ସମ୍ଭିଧାନ ପ୍ରତି ଶ୍ରଦ୍ଧାର ନିଜସ୍ୱ ଅଭିଜ୍ଞତା ବର୍ଣ୍ଣନା କରିବା ଅବସରରେ ପ୍ରଧାନମନ୍ତ୍ରୀ ସାଧାରଣ ପୃଷ୍ଠଭୂମିର ବ୍ୟକ୍ତି ରାଷ୍ଟ୍ରସେବା କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବାରେ ସମ୍ଭିଧାନର ଭୂମିକା ଉପରେ ଆଲୋକପାତ କରିଛନ୍ତି। ଚଳିତ ବର୍ଷର ସମ୍ଭିଧାନ ଦିବସ ବିଶେଷ ଗୁରୁତ୍ୱ ବହନ କରୁଛି, କାରଣ ଦେଶ ଏବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମବାର୍ଷିକୀ ଏବଂ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଓ ଶ୍ରୀ ଗୁରୁ ତେଜ୍ ବାହାଦୁର ସିଂଙ୍କ 350ତମ ଶହୀଦ ଦିବସ ପାଳନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶ୍ୱର ଦ୍ରୁତତମ ବୃଦ୍ଧି ପାଉଥିବା ଘରୋଇ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ସ୍ଥାନିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ତେଲେଙ୍ଗାନାର ହାଇଦ୍ରାବାଦଠାରେ ସାଫ୍ରନ୍ ଏୟାରକ୍ରାଫ୍ଟ ଇଞ୍ଜିନ୍ ସର୍ଭିସେସ୍ ଇଣ୍ଡିଆ ସାଇସି ବ୍ୟବସ୍ଥାକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତ ନିବେଶ ଓ ନବସୃଜନକୁ ସ୍ୱାଗତ କରିବା ସହ ଉତ୍ପାଦନ ସଂଲଗ୍ନ ପ୍ରୋହାହନ ପିଏଲ୍ଆଇ ଯୋଜନାରେ ବୈଷୟିକ କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିପାରିଛି। ଦେଶରେ ନିବେଶକାରୀ କେବଳ ନିବେଶକ ନୁହେଁ ବରଂ ସହନିର୍ମାତା ଭାବରେ ମାନ୍ୟତା ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ସରକାର ନିବେଶକଙ୍କୁ ଅଂଶୀଦାର ଭାବରେ ବିବେଚନା କରନ୍ତି। ବିଶ୍ୱ ନିବେଶ ଏବଂ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ପରିବର୍ତ୍ତନକାରୀ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାଇସି ବ୍ୟବସ୍ଥା ଏକ ଆତ୍ମନିର୍ଭରଶୀଳ ଏବଂ ସ୍ଥିର ଭାରତ ଗଠନରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
आज जो ग्लोबल इन्वेस्टमेंट और ग्लोबल इंडस्ट्रीज को आकर्षित करने के लिए हमने स्वतंत्र भारत के कुछ सबसे बड़े रिफॉर्म्स किए हैं। पहला हमने अर्थव्यवस्था के दरवाजे खोले, दूसरा हमने अपनी फंडामेंटल्स को और मजबूत किया, तीसरा हमने बिजनेस को आसान बनाया। साथियों आज अधिकांश सेक्टर्स में 100% एफडीआई ऑटोमेटिक रूट से संभव है। डिफेंस जैसे सेक्टर जहां पहले प्राइवेट सेक्टर को जगह नहीं थी वहां भी 74% तक एफडीआई ऑटोमेटिक रूट से खोल दिया गया है।
ସାଫ୍ରନ୍ ଦ୍ୱାରା ପ୍ରତିଷ୍ଠିତ ଏହି ନୂତନ ବ୍ୟବସ୍ଥା ଭାରତକୁ ବିଶ୍ୱସ୍ତରରେ ରକ୍ଷଣାବେକ୍ଷଣ ଏବଂ ମରାମତିର ଏକ ପେଣ୍ଠସ୍ଥଳୀ ଭାବରେ ମାନ୍ୟତା ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ ବିମାନ ଇଞ୍ଜିନ୍ର ମୂଳ ଉପକରଣ ନିର୍ମାତା ଭାରତରେ ଏକ ରକ୍ଷଣାବେକ୍ଷଣ ମରାମତି କେନ୍ଦ୍ର ସ୍ଥାପନ କରିଛି। ସାଇସି ହେଉଛି ଏକ ଅଗ୍ରଣୀ ବିମାନ ରକ୍ଷଣାବେକ୍ଷଣ ମରାମତି ବ୍ୟବସ୍ଥା। ଏହି ସୁବିଧା ଆଣିକି ହାଇଦ୍ରାବାଦରେ ଉପଲବ୍ଧ ହେବ। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସ୍ମରଣ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଦେଶବାସୀ ସୈନିକଙ୍କ ସର୍ବୋଚ୍ଚ ବଳିଦାନକୁ କୃତଜ୍ଞତାର ସହ ମନେ ରଖିଛି। ଯେକୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଲଢ଼ିବା ପାଇଁ ଦେଶବାସୀଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ରାଷ୍ଟ୍ରପତି ବିକଶିତ ଭାରତ ଗଠନ କରିବାର ସଂକଳ୍ପ ନେଇ ପ୍ରଗତି ପଥରେ ଅଗ୍ରସର ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 2008 ଆଜିର ଦିନରେ ଘଟିଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶବାସୀଙ୍କ ସୁରକ୍ଷା ଏବଂ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇ ଶହୀଦ ହୋଇଥିବା ସୈନିକଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଆତଙ୍କବାଦ ଗୋଟିଏ ଦେଶ ପାଇଁ ନୁହେଁ ବରଂ ସମଗ୍ର ମାନବ ଜାତି ପାଇଁ ଏକ ଅଭିଶାପ। ଆତଙ୍କବାଦ ବିରୁଦ୍ଧରେ ସରକାରଙ୍କ ଶୂନ୍ୟ ସହନଶୀଳ ନୀତି ଏବଂ ସମଗ୍ର ବିଶ୍ୱର ଭାରତର ଆତଙ୍କବାଦ ବିରୋଧୀ ପଦକ୍ଷେପକୁ ପ୍ରଶଂସା କରୁଛନ୍ତି ବୋଲି ସେ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି କେନ୍ଦ୍ରୀୟ ଲୋକସେବା ଆୟୋଗର ଯାତ୍ରା ଦେଶର ପ୍ରଶାସନିକ ଢାଞ୍ଚାକୁ ମଜବୁତ କରିଛି। ନୂଆଦିଲ୍ଲୀରେ ୟୁପିଏସ୍ସିର ଶତବାର୍ଷିକୀ ପାଳନ ସମାରୋହକୁ ସମ୍ବୋଧନ କରି ଶ୍ରୀ ବିର୍ଲା କହିଛନ୍ତି ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ନିରପେକ୍ଷତା ଏବଂ ଗୋପନୀୟତା ୟୁପିଏସ୍ସିକୁ ବିଶ୍ୱରେ ଏକ ସ୍ୱଚ୍ଛ ସଂସ୍ଥା ଭାବରେ ମାନ୍ୟତା ପ୍ରଦାନ କରିଛି। ଡିଜିଟାଲ୍ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତା, ଜଳବାୟୁ ପରିବର୍ତ୍ତନ ଏବଂ ଜାତୀୟ ସୁରକ୍ଷା ଉପରେ ଆୟୋଗର ପଦକ୍ଷେପକୁ ଶ୍ରୀ ବିର୍ଲା ଉଚ୍ଚ ପ୍ରଶଂସା କରି କହିଛନ୍ତି ସୁଶାସନ ଏବଂ ଉତ୍କର୍ଷ ଏହା ନୂତନ ଉଦାହରଣ ସ୍ଥାପନ କରିଛି। ଭବିଷ୍ୟତ ପିଢ଼ିକୁ ପ୍ରସ୍ତୁତ କରିବାରେ ୟୁପିଏସ୍ସି ପ୍ରୟାସ ଜାରି ରଖିଛି।
ୟୁପିଏସ୍ସି କି 100 ବର୍ଷ କି ଯାତ୍ରା ଇସ୍ ଦେଶ କେ ପ୍ରଶାସନିକ ଢାଞ୍ଚେ ୱହାଁ କି ପାରଦର୍ଶିତା ୱହାଁ କି ଜବାବଦାରୀ ୱହାଁ କି ନିଷ୍ପକ୍ଷତା ୱହାଁ କି ଗୋପନୀୟତା କେବଳ ଭାରତ ମେ ନହିଁ ଦୁନିଆ କେ ଲିଏ ଭି ୟେ ସଂସ୍ଥା ଆଜ ମାର୍ଗଦର୍ଶନ କେ ରୂପ ମେ ହେ।
ଗୁଆହାଟୀ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଚଳିତ ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 408 ରନ୍ରେ ଭାରତକୁ ପରାସ୍ତ କରିଛି। ଦ୍ୱିତୀୟ ଇନିଂସ୍ରେ ଭାରତ ସମସ୍ତ ୱିକେଟ୍ ହରାଇ 140 ରନ୍ କରିବାକୁ ସକ୍ଷମ ହୋଇଥିଲା। 549 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଗତକାଲିର ସ୍କୋର 2 ୱିକେଟ୍ରେ 27 ରନ୍ରୁ ଆଜିର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା। ରବୀନ୍ଦ୍ର ଜାଡେଜା ସର୍ବାଧିକ 54 ରନ୍ ସଂଗ୍ରହ କରିଛନ୍ତି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍କୁ 2-0 ଅକ୍ତିଆର କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶ ଆଜି ପାଳନ କରୁଛି 76ତମ ସମ୍ଭିଧାନ ଦିବସ। ବିଶ୍ୱର ଅନେକ ଦେଶ ପାଇଁ ଭାରତୀୟ ସଂସଦ ଏକ ଉଦାହରଣ ପାଲଟିଛି କହିଲେ ରାଷ୍ଟ୍ରପତି। ଭାରତର ପ୍ରଗତିକୁ ମାର୍ଗଦର୍ଶନ କରିବାରେ ସମ୍ଭିଧାନର ନିରନ୍ତର ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ୟୁପିଏସ୍ସି ଦେଶର ପ୍ରଶାସନିକ ଢାଞ୍ଚାକୁ ମଜବୁତ କରିଛି କହିଲେ ଲୋକସଭା ବାଚସ୍ପତି। ଏବଂ ଗୁଆହାଟୀ ଟେଷ୍ଟରେ ଭାରତକୁ 408 ରନ୍ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା।